आकाशवाणी ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ଭାରତର ରାଷ୍ଟ୍ରପତି। ମୁଦ୍ରା ଯୋଜନାରେ ଏନ୍ପିଏ ପରିମାଣ ବିଶ୍ୱରେ ସବୁଠାରୁ କମ୍ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଲେ ଦୁବାଇ ଉପପ୍ରଧାନମନ୍ତ୍ରୀ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଲେ ଆଲୋଚନା। ପୁଷ୍ଟିହୀନତା ଦୂର କରିବା ଲକ୍ଷ୍ୟ ନେଇ ଆଜିଠାରୁ ଦେଶରେ ଆରମ୍ଭ ହେଲା ପୋଷଣ ପକ୍ଷ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଦୁଇଟି ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପର୍ତ୍ତୁଗାଲ ଗସ୍ତର ଦ୍ୱିତୀୟ ଦିନରେ ଆଜି ସେଠାକାର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନେଗ୍ରୋଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗତକାଲି ଶ୍ରୀମତୀ ମୁର୍ମୁ ପର୍ତ୍ତୁଗାଲ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରି ଜାତିସଂଘରେ ସମନ୍ୱୟ ଏବଂ ସହଯୋଗ ସୁଦୃଢ଼ କରିବା ଲାଗି ଉଭୟ ରାଷ୍ଟ୍ର ସହମତି ପ୍ରକାଶ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ କରିଥିଲେ। ରାଷ୍ଟ୍ରପତି ଆଜି ପର୍ତ୍ତୁଗୀଜ୍ ଆସେମ୍ବ୍ଲି ରିପବ୍ଲିକ୍, ଚାମ୍ପିଲିମୋ ଫାଉଣ୍ଡେସନ୍ ଏବଂ ରାଧାକୃଷ୍ଣ ମନ୍ଦିର ପରିଦର୍ଶନ କରିବେ। ଆଲମେଡାଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ପର୍ତ୍ତୁଗାଲରେ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେହିପରି ସେଠାକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ଭାରତୀୟ ଗବେଷକମାନଙ୍କ ସହ ମଧ୍ୟ ଶ୍ରୀମତୀ ମୁର୍ମୁ ଆଲୋଚନା କରିବେ। ମୁଦ୍ରା ଯୋଜନାରେ ସୁଜା ଯାଇନଥିବା ଋଣ ପରିମାଣ ଏନ୍ପିଏ ବିଶ୍ୱରେ ସବୁଠାରୁ କମ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେଇ ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ମୁଦ୍ରା ଯୋଜନାରେ ଯୋଗାଇ ଦିଆଯାଇଥିବା 3.5% ଋଣ ଏନ୍ପିଏରେ ପରିବର୍ତ୍ତିତ ହୋଇଛି, ଯାହାକି ବିଶ୍ୱରେ ସବୁଠାରୁ ସର୍ବନିମ୍ନ ଋଣ ଖିଲାପ ହାର ବୋଲି କୁହାଯାଇଛି। ୟୁପିଏ ଶାସନକାଳରେ ବ୍ୟାଙ୍କଗୁଡ଼ିକ ଉପରେ ଶାସନ କେନ୍ଦ୍ରର ଅଧିକ ପ୍ରଭାବ ପଡ଼ୁଥିଲା। ବ୍ୟାଙ୍କ ବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଦେଶର ବ୍ୟାଙ୍କଗୁଡ଼ିକ ଠିକ୍ ରୂପେ କାର୍ଯ୍ୟ କରୁଛି ଏବଂ ସେଥିମଧ୍ୟରୁ ଅଧିକାଂଶ ବ୍ୟାଙ୍କଗୁଡ଼ିକ ଲାଭ ପାଇବାରେ ରେକର୍ଡ କରିପାରିଛନ୍ତି। ମୁଦ୍ରା ଯୋଜନାରେ ଅଧିକ ସଂଖ୍ୟକ ମହିଳାମାନଙ୍କୁ ଋଣ ଯୋଗାଇ ଦିଆଯାଇ ସ୍ୱାବଲମ୍ବୀ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
सबसे ज्यादा लोन के लिए अप्लाई करने वाली महिला है, सबसे ज्यादा लोन प्राप्त करने वाली महिला है और सबसे जल्दी रिपेमेंट करने वाली भी महिला है। और एक बार पैसा आए तो उसका सदुपयोग करना, ये अपने आप में आपके जीवन में भी एक डिसिप्लिन ले आता है, ये जीवन को बनाने का एक अवसर देता है।
बैंक व्यवस्था रे संस्कारमूलक पदक्षेप जो यह संभवपर हो पारिछि बोली से कहिछन्ति। ଗତ ଦଶନ୍ଧିରେ ମୁଦ୍ରା, ପିଏମ୍ ସ୍ୱନିଧି, ଷ୍ଟାଣ୍ଡ ଅଫ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଯୋଗୁଁ ବ୍ୟାଙ୍କଗୁଡ଼ିକର ଉନ୍ନତି ଘଟିଛି ବୋଲି ସେ କହିଛନ୍ତି। ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା କ୍ଷୁଦ୍ର ଉଦ୍ୟୋଗୀଗୁଡ଼ିକର ଆବଶ୍ୟକତା ପୂରଣ କରିବାରେ ଦାୟିତ୍ୱମୂଳକ ପଦକ୍ଷେପ ଗ୍ରହଣ କରିପାରିଛି। ତୃଣମୂଳ ସ୍ତରରେ ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଅର୍ଥ ଯୋଗାଣ କ୍ଷେତ୍ରରେ ଭାରତୀୟ ବ୍ୟାଙ୍କ ସେକ୍ଟର ଭାଗିଦାରିତା ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଏପର୍ଯ୍ୟନ୍ତ 32 ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଏ ବାବଦରେ 52 କୋଟିରୁ ଅଧିକ ହିତାଧିକାରୀ ସୁଫଳ ପାଇଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଋଣ ପ୍ରଦାନ ଉଦ୍ଦେଶ୍ୟରେ 2015 ଏହି ଯୋଜନା ଆରମ୍ଭ କରାଯାଇଥିଲା। କ୍ଷୁଦ୍ର ଉଦ୍ୟୋଗ ଏବଂ ଅଣ କର୍ପୋରେଟ୍ ସଂସ୍ଥାଗୁଡ଼ିକ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ବ୍ୟବସ୍ଥା ରହିଛି। ଏଥିରେ 3ଟି ବର୍ଗରେ ଋଣ ଦିଆଯାଉଛି। ଶିଶୁ ବର୍ଗରେ 50,000 ଟଙ୍କା, କିଶୋର ବର୍ଗରେ 5 ଲକ୍ଷ ଏବଂ ତରୁଣ ବର୍ଗରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି। ଦୁବାଇର ଯୁବରାଜ, ଉପପ୍ରଧାନମନ୍ତ୍ରୀ ତଥା ୟୁଏଇର ପ୍ରତିରକ୍ଷା ମନ୍ତ୍ରୀ ଶେଖ୍ ହମଦାନ ବିନ୍ ମହମ୍ମଦ ଅଲ୍ ମକ୍ତୁମ୍ ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି ତାଙ୍କୁ ସ୍ୱାଗତ କରିଥିଲେ। ଦୁବାଇର ଯୁବରାଜ ଭାବେ ଏହା ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ତାଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଉପପ୍ରଧାନମନ୍ତ୍ରୀ ଶେଖ୍ ହମଦାନଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବା ଦିଗରେ ଦୁବାଇ ଯୁବରାଜଙ୍କ ସକାରାତ୍ମକ ମନୋଭାବକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁବାଇ ଯୁବରାଜଙ୍କ ସମ୍ମାନାର୍ଥେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଯୁବରାଜ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ଯୁବରାଜ ମୁମ୍ବାଇ ଗସ୍ତରେ ଯିବେ। ସେଠାରେ ସେ ଉଭୟ ଦେଶର ପ୍ରମୁଖ ବ୍ୟବସାୟିକ ପ୍ରତିନିଧିଙ୍କ ସହ ବୈଠକରେ ଅଂଶଗ୍ରହଣ କରିବେ। ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଓ ବାଣିଜ୍ୟିକ ସହଯୋଗକୁ ସୁଦୃଢ଼ କରିବା ନେଇ ଏହି ବୈଠକରେ ଆୟୋଜନ କରାଯାଇଛି। 2015ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ କରିବା ପରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ବିଭିନ୍ନ କ୍ଷେତ୍ରରେ ନୂତନ ବ୍ୟାପକ ଏବଂ ରଣନୈତିକ ଭାଗିଦାରୀ ଆରମ୍ଭ ହୋଇଛି। ୟୁଏଇ ସହିତ ଭାରତର ବାଣିଜ୍ୟିକ ସାଂସ୍କୃତିକ ଏବଂ ଲୋକଙ୍କ ମଧ୍ୟରେ ଆଦାନ ପ୍ରଦାନରେ ଦୁବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ୟୁଏଇରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ 4.3 ନିୟୁତ ପ୍ରବାସୀ ଦୁବାଇରେ ବସବାସ କରନ୍ତି। ଦୁବାଇ ଯୁବରାଜଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଦେଶରୁ ପୁଷ୍ଟିହୀନତା ଦୂର କରିବା ଲକ୍ଷ୍ୟ ନେଇ ଆଜିଠାରୁ ପୋଷଣ ପକ୍ଷର ସପ୍ତମ ସଂସ୍କରଣ ଆରମ୍ଭ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ 4 ପ୍ରମୁଖ ବିଷୟବସ୍ତୁ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିରେ ଜୀବନର ପ୍ରଥମ 1000 ଦିନ, ପୋଷଣଯୁକ୍ତ ହିତାଧିକାରୀଙ୍କ ପଦକ୍ଷେପକୁ ନେଇ ସଚେତନତା ସୃଷ୍ଟି କରିବା, କୁପୋଷଣର ପରିଚାଳନା ଏବଂ ଶିଶୁଙ୍କର ମେଦବହୁଳତା ଦୂର କରିବା ସହିତ ସୁସ୍ଥ ଜୀବନଶୈଳୀ ଆପଣେଇବା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଛି। ପୁଷ୍ଟିହୀନତା ଦୂର କରିବା ଲାଗି ସରକାରଙ୍କର ପ୍ରତିବଦ୍ଧତା ସ୍ୱରୂପ ଏହି ପକ୍ଷ ପାଳିତ ହୋଇଆସୁଛି। ଏହି ଅବସରରେ ବିହାରରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବାଲବାଟିକା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆଜି ପୋଷଣ ପକ୍ଷ ପାଳନ କରାଯାଉଛି। ବିହାରରେ ଉଲ୍ଲେଖନୀୟ ଭାବେ ପୁଷ୍ଟିହୀନତା ସମସ୍ୟାର ଉନ୍ନତି ଘଟିଛି। ରାଜ୍ୟରେ କିଚେନ୍ ଗାର୍ଡେନ୍, ପୁଷ୍ଟିକର ଶସ୍ୟ ଏବଂ ଅନ୍ୟାନ୍ୟ ପୁଷ୍ଟିହୀନତା ଦୂରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଭଲ ଫଳାଫଳ ମିଳିପାରିଛି। ବିହାରକୁ ବଜେଟ୍ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଥିବାରୁ ପୁଷ୍ଟିହୀନତା ସମ୍ପର୍କିତ ଚ୍ୟାଲେଞ୍ଜଗୁଡ଼ିକୁ ଦୂର କରାଯାଇପାରିଛି ବୋଲି ବଜେଟ୍ ବିଶେଷଜ୍ଞ ବର୍ଣ୍ଣା ଗାଙ୍ଗୁଲି ଆକାଶବାଣୀକୁ କହିଛନ୍ତି। କୃତ୍ରିମ ବୁଦ୍ଧିମତା, ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଦ୍ୱାରା ରାଜ୍ୟରେ ଉଲ୍ଲେଖନୀୟ ଭାବେ ପୋଷଣ ଅଭିଯାନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇପାରୁଛି ବୋଲି ଶ୍ରୀମତୀ ଗାଙ୍ଗୁଲି କହିଛନ୍ତି। ବିଶିଷ୍ଟ ରାଇ ଲୋକନୃତ୍ୟ କଳାକାର ତଥା ପଦ୍ମଶ୍ରୀ ସହାୟ ପାଣ୍ଡେଙ୍କ ଆଜି 92 ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ମଧ୍ୟପ୍ରଦେଶରେ ସାଗରସ୍ଥିତ ଏକ ଘରୋଇ ହସ୍କିଟାଲରେ ତାଙ୍କର ପରଲୋକ ଘଟିଛି। ସ୍ୱର୍ଗତ ପାଣ୍ଡେଙ୍କର କାନାରାଦେବ ଗ୍ରାମଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଲୋକକଳା କ୍ଷେତ୍ରରେ ତାଙ୍କର ଉତ୍ସର୍ଗୀକୃତ ଅବଦାନ ଏବଂ ବିଶ୍ୱରେ ରାଇ ନୃତ୍ୟକୁ ମାନ୍ୟତା ପ୍ରଦାନ କରିବା ଦିଗରେ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କର ପରଲୋକ ମଧ୍ୟପ୍ରଦେଶର କଳାକ୍ଷେତ୍ର ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ତାଙ୍କୁ 2022 ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଆଦିବାସୀ ଲୋକକଳା ପରିଷଦରେ ମଧ୍ୟ ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ତେଲେଙ୍ଗାନାର ଦିଲସୁଖ ନଗରଠାରେ 2013 ହୋଇଥିବା 2 ବୋମା ବିସ୍ଫୋରଣ ଘଟଣାର 5 ଅଭିଯୁକ୍ତଙ୍କୁ ହୋଇଥିବା ମୃତ୍ୟୁ ଦଣ୍ଡାଦେଶକୁ ତେଲେଙ୍ଗାନା ହାଇକୋର୍ଟ ଆଜି କାଏମ ରଖିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଗତ ମାମଲାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ସ୍ୱତନ୍ତ୍ର ଅଦାଲତ ୟେସିନ୍ ଭଟକଲ, ଜିଆ ଉର୍ ରେହମାନ, ଆସାଦୁଲ୍ଲା ଅଖ୍ତର, ତେହସିନ୍ ଅଖ୍ତର ଏବଂ ଆଇଜାଜ୍ ଶେଖ୍ଙ୍କୁ ବୋମା ବିସ୍ଫୋରଣ ଘଟଣାରେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଘଟଣାରେ 18 ମୃତ୍ୟୁ ଘଟିଥିବା ବେଳେ 130 ଆହତ ହୋଇଥିଲା। 2013 ଫେବୃୟାରୀ 21 ତାରିଖରେ ହାଇଦ୍ରାବାଦର ଦିଲସୁଖ ନଗର ବଜାରରେ ଏହି ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଇରାନ ସହିତ ଆଣବିକ କାର୍ଯ୍ୟକ୍ରମ ନେଇ ପ୍ରତ୍ୟକ୍ଷ ବୁଝାମଣା ଆରମ୍ଭ କରିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଗତକାଲି ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ଜରୁରୀ ପରିସ୍ଥିତି କାରଣରୁ ଇରାନ ବହୁ ବିବାଦର ସମ୍ମୁଖୀନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏପରି ବୁଝାମଣା କରାଯାଇଛି। ଇରାନକୁ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଟ୍ରମ୍ପ ସ୍ୱଷ୍ଟୋକ୍ତି ଦେଇଛନ୍ତି। ପୂର୍ବରୁ ଟ୍ରମ୍ପ ସତର୍କ କରାଇ କହିଥିଲେ, ବୁଝାମଣାରେ ଇରାନ ଅଗ୍ରାହ୍ୟ ପ୍ରକାଶ କଲେ ଯୁକ୍ତରାଷ୍ଟ୍ର ଆମେରିକା ତା' ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଅପରାହ୍ନ 3:30 କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ରେ ସନ୍ଧ୍ୟା 7:30 ଚଣ୍ଡୀଗଡ଼ଠାରେ ପଞ୍ଜାବ କିଙ୍ଗ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପରସ୍କରକୁ ଭେଟିବେ। ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ଭାରତର ରାଷ୍ଟ୍ରପତି। ମୁଦ୍ରା ଯୋଜନାରେ ଏନ୍ପିଏ ପରିମାଣ ବିଶ୍ୱରେ ସବୁଠାରୁ କମ୍ ବୋଲି କହିଲେ ପ୍ରଧାନମନ୍ତ୍ରୀ। 2 ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଲେ ଦୁବାଇ ଉପପ୍ରଧାନମନ୍ତ୍ରୀ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଲେ ଆଲୋଚନା। ପୁଷ୍ଟିହୀନତା ଦୂର କରିବା ଲକ୍ଷ୍ୟ ନେଇ ଆଜିଠାରୁ ଦେଶରେ ଆରମ୍ଭ ହେଲା ପୋଷଣ ପକ୍ଷ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।